ମନୋଜ ଦାସ ଭାରତୀୟ କଥା ସାହିତ୍ୟର ଏକ ସୁପରିଚିତ ନାମ। ଆଧୁନିକ ଗଳ୍ପ ଜଗତରେ ବିଷ୍ଣୁ ଶର୍ମା ନାମରେ ପରିଚିତ ମନୋଜ ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ଗଳ୍ପ ଲିଖନରେ ଅସାଧାରଣ ଦକ୍ଷତା ରଖନ୍ତି। ମନୋଜ ଦାସଙ୍କର ଏକ ସୁପରିଚିତ ଗଳ୍ପ ଲକ୍ଷ୍ମୀର ଅଭିସାର। ଯେତେବେଳେ ସହରତଳି ବସତିଟିର ଅନତି ବୃହତ ଗୃହଶ୍ରେଣୀ ବୃକ୍ଷଲତା ଓ ପଥପ୍ରାନ୍ତକୁ ଆୟତ୍ତ କରି ଦ୍ୱିପ୍ରହର ବିରାଜମାନ କରେ, ବିଗତ ଯୁଗର ଅବଧାନଙ୍କ ଆବିର୍ଭାବରେ ମୁଖରିତ ଚାଟଶାଳୀ ନିସ୍ତବ୍ଧ ହେଲା ପ୍ରାୟ ହୁଏ ବସତିଟିର ଅବସ୍ଥା। ଠିକ୍ ସେତିକି ବେଳେ ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ କୃଷ୍ଣଚୂଡ଼ା ଗଛର ଛାଇ ତଳୁ ଉଙ୍କି ମାରେ ଲକ୍ଷ୍ମୀ। ବଡ଼ ଇଚ୍ଛା ଥରେ ମନ୍ଦିର ପ୍ରାଙ୍ଗଣ ଭିତରକୁ ତାର ପଶିଯିବା ପାଇଁ, କିନ୍ତୁ ବଡ଼ ଡର ବୁଢ଼ା ପୂଜାରୀଟାକୁ। ସେ ପଣ୍ଡିତ, ଅତ ଦେଖିବା ମାତ୍ରେ ପଚାରିଦେବ ମାନସାଙ୍କ, ନତୁବା ଗୋଟାଏ ତାତ୍ପର୍ଯ୍ୟପୂର୍ଣ୍ଣ ସାଧୁ ଶବ୍ଦର ଅର୍ଥ। ସର୍ବୋପରି ଠାକୁରଙ୍କ ନିଜ ଲୋକ ହିସାବରେ ମନ୍ଦିର ପାଖରୁ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କର୍ତ୍ତବ୍ୟ। ଅନେକ ଦ୍ୱିପ୍ରହର ପରେ ଆଜି ପୂଜାରୀ ପଣ୍ଡିତେ ଶୋଇପଡ଼ିଛନ୍ତି, ଘୁଙ୍ଗୁଡ଼ି ବି ମାରୁଛନ୍ତି। ଲକ୍ଷ୍ମୀ ଅତି ସନ୍ତର୍ପଣରେ ତାଙ୍କୁ ଅତିକ୍ରମ କରିଗଲା। ତାପରେ ଅଭ୍ୟନ୍ତରରେ ପ୍ରବେଶ କରି ସିଧା ଠାକୁରଙ୍କ ଆଗରେ ଯାଇ ବସିପଡ଼ି ମୁଣ୍ଡିଆଟିଏ ମାରିଲା। 2 ମିନିଟ୍ ମୁଗ୍ଧ ମଧୁର ନୟନରେ ମୂର୍ତ୍ତି ଓ ତାଙ୍କର ବେଶଭୂଷାକୁ ନିରୀକ୍ଷଣ କରିସାରି କହିଲା, ମୋତେ ଚିହ୍ନି ପାରୁଛ ତ? ମୁଁ ଲକ୍ଷ୍ମୀ। ଓ ଭଗବାନ, ମାସଟିଏ ଧରି ସବୁଦିନ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, କିନ୍ତୁ ପଣ୍ଡିତ ବାଟ ଉଗାଳି ବସୁଛି, ଆଜି ବୁଢ଼ା ଶୋଇପଡ଼ିଛି। ହେ ଭଗବାନ, ପଣ୍ଡିତ କ'ଣ ରାତିରେ ବି ଏମିତି ଘୁଙ୍ଗୁଡ଼ି ମାରେ? ତୁମର ନିଦ କେମିତି ହୁଏ ପ୍ରଭୁ? ହେ ହେ, ଆମ ସ୍କୁଲ ପଣ୍ଡିତ ବି ଏମିତି ଘୁଙ୍ଗୁଡ଼ି ମାରନ୍ତି। ଆଚ୍ଛା ଠାକୁରେ, ପଣ୍ଡିତମାନେ କାହିଁ ଘୁଙ୍ଗୁଡ଼ି ମାରନ୍ତି? ମୁଁ ଯଦି ଘୁଙ୍ଗୁଡ଼ି ମାରିବାକୁ ଶିଖିବି ତେବେ କ'ଣ ମୁଁ ପଣ୍ଡିତ ହୋଇଯିବି? ନା ନା ଠାକୁର, ତମେ ଚଟାପଟ ଏମିତି କିଛି ବର ଦେଇ ବସିବନିଟି, ମୋର ପଣ୍ଡିତ ହେବା ପଛ ନ ହେଉ ମୁଁ ଯେମିତି ଘୁଙ୍ଗୁଡ଼ି ନ ମାରେ। ହଁ, ବରଟିଏ ମାଗିବି, ସେ କଥା କିନ୍ତୁ ପରେ କହିବି। ଆଚ୍ଛା, ମାସକ ତଳେ ରାତିରେ ସ୍ୱପ୍ନରେ ମୋତେ ତୁମେ କ'ଣ କହିଲ? ତୁମ ସହିତ ମୁଁ ଖେଳୁନାହିଁ କାହିଁକି, ତୁମ କଥା ଭୁଲିଗଲି, ଏମିତି କିଛି କହିଲ ନା ନୁହେଁ? ତା ପରଠାରୁ ତ ତମ ପାଖକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ପାରୁନାହିଁ। ଆରେ ବାପରେ ବାପ, ତମକୁ ଏତେ ବଡ଼ କଦଳୀ କାନ୍ଦିଟା କିଏ ଦେଇଛି? ଉପର ଦୁଇ ଫେଣା ଯାକ ଏକାଥରେ ପାଚିଗଲାଣି, ତମେ ଖାଇବ କେମିତି? ସାବଧାନ ଠାକୁର, ସବୁ ଏକାଥରେ ଖାଇବ ନାହିଁ, ଟି ଦେହ ଖରାପ ହେବ। 1, 2, 3, 4, 5, 24 କଦଳୀ ପାଚି ଯାଇଛି, ତମେ ଦୈନିକ 2ଟା, ଆଚ୍ଛା ନହେଲେ 4ଟା କରି ଖାଇବ ହେଲା। ତାହେଲେ 24ଟା ଖାଇବାକୁ 4 ଦିନ ନାହିଁ 5 ଦିନ, ଏଇ ହେଲା ମୁସ୍କିଲ ଠାକୁରେ, ମୋତେ ଅଙ୍କ ଆସୁନାହିଁ। ହଁ, ଗୋଟେ କଥା କହୁଥିଲି, ତମେ ଗୋଟେ କିଛି ଯାଦୁ କରନ୍ତ ନାହିଁ, ଦିନେ ରାତିରେ ସଭିଏଁ ଶୋଇଥାନ୍ତେ ସେତିକି ବେଳେ ତମେ ଗୋଟାଏ କିଛି କରିଦିଅନ୍ତ, ସକାଳେ ଉଠିଲା ବେଳକୁ ସମସ୍ତେ ଅଙ୍କ ଭୁଲି ଯାଇଥାନ୍ତେ, ମାନେ ଅଙ୍କ ଖାଲି କଷିବାକୁ ଭୁଲିଯାଆନ୍ତେ ବୋଲି ମୁଁ କହୁନାହିଁ, ଅଙ୍କ ବୋଲି କିଛି ଗୋଟେ ବିଷୟ ଅଛି, ପୁରା କଥାଟା ହିଁ ସଭିଏ ଭୁଲିଯାଆନ୍ତେ। ନା 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 ନା, ମୋତେ ହଠାତ୍ ବର ଦେଇ ବସିବ ନାହିଁ ଠାକୁରେ, ହୁଏତ ଅଙ୍କର କିଛି ଭଲ ଗୁଣ ଥିବ, ସେ କଥା ବୁଝିବା ବୟସ ମୋର ହୋଇନାହିଁ ନୁହେଁ। ହଁ, ବର ଯଦି ଦେବ ଠାକୁରେ, ତେବେ ଏଇ ବର ଦିଅ, ଲୋକେ ଯେମିତି ଧୀର ଭାବରେ ତୁମକୁ ଭକ୍ତି ଜଣାଇବେ। ସେଦିନ ଶେଷ ରାତିରେ ତୁମେ ସ୍ୱପ୍ନରେ କ'ଣ କହୁଥିଲ ଠିକ୍ ସେତିକି ବେଳେ ମୋ ନିଦ ଭାଙ୍ଗଲା, କାରଣ ତମ ମନ୍ଦିରରୁ କଳଗାଉଣାର ସ୍ତବ ବାଜିଲା। କଳଗାଉଣା ଭଲ, କିନ୍ତୁ ଏଇ ଯେଉଁ ଯନ୍ତ୍ର ଚୁଙ୍ଗା ଲଗାଇ ଏଠି ରଡ଼ି କରି ଗୀତ ବୋଲୁଛନ୍ତି, ସେଇଟା କ'ଣ ଭଲ ଠାକୁରେ? ଆମ ଘର ପଛପଟରେ ଗୋଟେ କୋଠା ଅଛି, ସେଇଟାକୁ ଅନ୍ୟ ଧର୍ମର ଲୋକେ ଯାଆନ୍ତି, ସେଠାରେ ଚୁଙ୍ଗା ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି। ଆଚ୍ଛା, ଏଠି ଗର୍ଜନ କରି ତୁମ ପ୍ରାର୍ଥନା ନ ବୋଲିଲେ ତୁମେ କ'ଣ ଶୁଣିପାର ନାହିଁ? ମୁଁ ସେଦିନ ବୋଉକୁ ପଚାରିଲି, କହିଲୁ, ବୋଉ, ଧ୍ରୁବ ପ୍ରହଲ୍ଲାଦ କ'ଣ ଯନ୍ତ୍ର ଚୁଙ୍ଗା ଲଗାଇ ଠାକୁରଙ୍କ ସ୍ତବ ଗାଉଥିଲେ? ବୋଉ ଭାବି ଚିନ୍ତି ନାହିଁ କଲା, ବୋଉ ତ ସବୁବେଳେ ଠିକ କଥା କୁହେ ନୁହେଁ? ତା ଛଡ଼ା ମୁଁ ତ ଏଡ଼େ ଆସ୍ତେ ଆସ୍ତେ କହୁଛି, ଅଥଚ ତମେ ବେଶ ଶୁଣିପାରୁଛ ଦେଖୁଛି, ତେବେ ତେବେ ଭଗବାନ ମୁଁ ଯଦି କିଛି ଭୁଲ କହୁଥିବି ତମେ କିଛି ଭାବିବ ନାହିଁ। ତୁମକୁ ଯଦି ବଡ଼ ପାଟି ଭଲ ଲାଗୁଥିବ ତେବେ ମୋ କଥାରେ ଯନ୍ତ୍ରଚୁଙ୍ଗା ଉଠାଇଦେବା ଦରକାର ନାହିଁ। ସତ କଥା କହିବି, ମୁଁ ବଡ଼ ଡରକୁଳି, ଚିତ୍କାର ଶୁଣିଲେ ମୋ ଭିତରେ ହଠାତ୍ ଛାନିଆ ପଶିଯାଏ। ଆଉ ମୋ ବାପା ବି ବୋଧ ହୁଏ ମୋରି ଭଳି, ସେଦିନ ବିଚରାକୁ ଜ୍ୱର ହୋଇଥିଲା। ଗୋଟାଏ କ'ଣ ଉତ୍ସବ ପାଇଁ ପଡ଼ିଶା ଘରେ ସାରା ଦିନ ଯନ୍ତ୍ରଚୁଙ୍ଗାରେ ଗୀତ ବାଜିଲା। ବାପା ବିଚରା କେଡ଼େ ଛଟପଟ ହେଲା, ମୋ ହାତକୁ ନେଇ ବାରମ୍ବାର ତା କାନ ଦୁଇଟାରେ ଚାପି ଧରୁଥାଏ। ବାପାକୁ ଆଉ ମୋତେ ତୁମେ ଟିକେ ସାହାଯ୍ୟ କରିଦିଅ ପ୍ରଭୁ। ଆଚ୍ଛା ଭଗବାନ, ବାପାକୁ କିଛି ଟଙ୍କା କରାଇ ଦିଅନ୍ତୁ ନାହିଁ। ସେଦିନ ମୁଁ ବାପାକୁ କହିଲି, ବାପା ମୋର ଗୋଟେ ଫ୍ରକ୍ ଦରକାର। ବାପା ବୋଉ କହିଲା, ମୋ ଝିଅ ମୋତେ କେବେ କିଛି ମାଗେ ନାହିଁ, ଆଜି ମୁଁ ତାକୁ ଜରୁର ଗୋଟେ ଫ୍ରକ୍ କିଣିକି ଦେବି। ବୋଉ କୁଆଡ଼େ ପ୍ରାୟ ବାହାରେ ନାହିଁ। ବହୁତ ଦିନ ପରେ ସେଦିନ ସେ ମୋତେ ଧରି ବାପାଙ୍କ ସହିତ ବାହାରିଲା, ମୋତେ ଫ୍ରକ୍ କିଣିଦେବ ଓ ଟିକେ ବୁଲି ଆସିବ। ଭଗବାନ, ଆମେ ଠିକ୍ ବାହାରିଛୁ, ଗୋଟାଏ ଡେଙ୍ଗା ମୋଟା ଭୟଙ୍କର ନିଶୁଆ ଲୋକ ଆସି ପହଞ୍ଚିଗଲା। ବାପା ଯେତିକି ଟଙ୍କା ଧରି ବାହାରିଥିଲା, ଗୋଟାଏ ନିଶ୍ୱାସ ପକାଇ ସେତେକ ସମୁଦାୟ ତାକୁ ଦେଇଦେଲା। କଥା କ'ଣ କି, ବାପା କିଛି ଟଙ୍କା କରଜ କରିଛି। ସାତ ଦିନରେ ସେ ଭୟଙ୍କର ଲୋକ ଗୋଟାଏ ଠେଙ୍ଗା ଧରି ଆସି ସୁଧ ନେଇଯାଏ। ବାପା କହୁଥିଲା, ଲୋକଟା ଯେତିକି ଟଙ୍କା ଦେଇଥିଲା ତାର ଦେଢ଼ ଗୁଣ ସୁଧ ନେଇସାରିଲାଣି। ଆଚ୍ଛା, ସେ ସେତିକିରେ ସନ୍ତୁଷ୍ଟ ହେବା ଉଚିତ ନୁହେଁ। ଛାଡ଼, ମୁଁ ବାପାକୁ କହିଦେଇଛି, ବାପା ତୁ ଯଦି ଆ ପରେ କେଉଁଠି କରଜ କରିବୁ ତେବେ ଟିକେ ଗେଡ଼ା ଲୋକ ଦେଖିକିରି, ଆଉ ଯାହାର ନିଶ ଓ ଠେଙ୍ଗା ସାନ ହୋଇଥିବ ତାଠାରୁ କରଜ କରିବୁ। ଛାଡ଼, ତେବେ ଲୋକଟା ଟଙ୍କା ତକ ନେଇଯିବା ପରେ ଆମେ ଆଉ ସେଦିନ ବଜାର ଗଲୁ ନାହିଁ। ମୁଁ ବୋଉକୁ କହିଲି, ବୋଲୋ ତୋର ଖଣ୍ଡିଏ ପୁରୁଣା ରଙ୍ଗୀନ ଶାଢ଼ୀ କାହିଁ କେତେ ଦିନର ବାକ୍ସରେ ସାଇତା ହୋଇ ରହିଛି, ତୁ ତ ତାକୁ କେବେ ବ୍ୟବହାର କରୁନା। କଥା କ'ଣ କି, ତୁ ନିଜେ ସିଲେଇ କରି ସେ ଶାଢ଼ୀରେ ଗୋଟେ ଫ୍ରକ୍ କରିଦେବୁ, ମୁଁ ଏହା ଚାହୁଁଥିଲି, ବଜାର ଫ୍ରକ୍ ମୋର ଦରକାର ନଥିଲା। ତୁମେ ତ ଜାଣିଥିବ ଭଗବାନ, ମୁଁ ବୋଉକୁ ଏତେ କଥା ମିଛ କହିଥିଲି। ଆମ ସାହି ବଜାରରେ ମୁଁ ଗୋଟେ ରଙ୍ଗୀନ ଫ୍ରକ୍ ଦେଖିଥିଲି, ଆଉ ସେଇଟା ପିନ୍ଧିବାକୁ ମନ ବଳାଇଥିଲି। ବୋଉ ସେଦିନ ସନ୍ଧ୍ୟାରେ ମୋ ପାଇଁ ତା ଶାଢ଼ୀରେ ଫ୍ରକ୍ ତିଆରି କରିବାକୁ ବସିଲା, କିନ୍ତୁ ଦେଖିଲେ ସେ କାନ୍ଦୁଛି। ବୋଉକୁ ଆଜି ଯାଏ ଆଉ ମାତ୍ର ଥରେ ମୁଁ କାନ୍ଦିବାର ଦେଖିଛି, ଯେଉଁଥର ବାପା ଜ୍ୱରରେ ପଡ଼ିଥିଲା। ସେ ଭୟଙ୍କର ଲୋକଟି ସୁଧ ନେବାକୁ ଆସି କବାଟରେ ଠେଙ୍ଗା ବାଡ଼ାଇବାରୁ ବୋଉ ଯାଇ କବାଟ ଖୋଲି କହିଲା, ବାପା ଦୂରକୁ ଯାଇଛି, ସାତ ଦିନ ପରେ ଫେରିବ। ପରେ ମୁଁ ବୋଉକୁ ଚୁପି ଚୁପି କହିଲି, ବୋଲୋ ତୁ ପୁରା କହୁଥିଲୁ ମିଛ କହିବା ଖରାପ, ତୁ ଫେର କହିଲୁ କେମିତି। ବୋଉ କହିଲା, ମିଛ କହିବା ନିଶ୍ଚୟ ଖରାପ, ଅଭାବ ଅସୁବିଧାରେ ପଡ଼ି ମୁଁ କହିଛି, ଖରାପ କାମ କରିଛି। ବୋଉ ତାପରେ ମୋତେ କୋଳକୁ ନେଇ କହିଲା, କିନ୍ତୁ ତୁ ମୋ ଠାରୁ ଭଲ ମଣିଷ ହେବୁ, ଅଭାବ ଅସୁବିଧାରେ ପଡ଼ିଲେ ବି ମିଛ କହିବୁ ନାହିଁ। ଠାକୁରେ, କିଛି ସମୟ ପରେ ମୁଁ ଦେଖିଲି ବୋଉ ଲୁଚାଇ ଲୁଚାଇ କାନ୍ଦୁଛି। ସେଇ ମୁହୂର୍ତ୍ତରେ ମୁଁ କ'ଣ ବୁଝିଲି ଜାଣ, ମୋ ବୋଉ ମିଛ କହିଥାଇପାରେ, ସେ କିନ୍ତୁ ମିଛେଇ ନୁହେଁ। ସାରା ପୃଥିବୀ ମିଥ୍ୟାବାଦୀ ହୋଇପାରେ, ମୋ ବୋଉ କିନ୍ତୁ ନୁହେଁ, ସେ ସାରା ପୃଥିବୀ ଉପରେ। ଆଚ୍ଛା ଠାକୁରେ, ମୁଁ ଯେ ବୋଉକୁ ଫ୍ରକ୍ ବିଷୟରେ ମିଛ କଥା କହିଲି, ସେଇଟା ବି ମିଛ କହିବା ଉଦ୍ଦେଶ୍ୟରେ ନୁହେଁ, ତୁମେ ତ ଏକଥା ନିଶ୍ଚୟ ବୁଝୁଛ ନୁହେଁ। ତଥାପି ଭୁଲ ହେଇଥିଲେ ତୁମେ ମୋତେ କ୍ଷମା କରିବ, ଆଉ ବୋଉକୁ ବି କରିବ ତ। ବେସ୍, ମୁଁ ଜାଣେ ତୁମେ ଏଥିରେ ରାଜି ହେବ, ତୁମେ କେଡ଼େ ଭଲ ଭଗବାନ। ତେବେ ଭଗବାନ, ଯଦି ବାପାକୁ କିଛି ଟଙ୍କା କରାଇ ଦେବା ପାଇଁ ତୁମକୁ ଅସୁବିଧାରେ ପଡ଼ିବାକୁ ହେବ ତେବେ କିଛି କରିବା ଦରକାର ନାହିଁ। ଛାଡ଼ ଠାକୁରେ, ମୁଁ ବହୁତ କଥା କହିଲିଣି, ଅସଲ କଥାଟା କହିନାହିଁ, ମୁଁ ଏଡ଼ିକି ମୂର୍ଖ। ସେଦିନ ସ୍ୱପ୍ନରେ ତୁମକୁ ଦେଖିଲି, କେତେ ଖୁସି ହେଲି, ତୁମେ କ'ଣ କହିଲ ବୁଝିପାରିଲି ନାହିଁ। ତୁମେ ଆଉ ଥରେ ତୁମ ସୁବିଧା ଅନୁସାରେ ମୋତେ ସ୍ୱପ୍ନରେ ଦେଖାଦେବ ଓ କହିବ, ଏତିକି ବର ମାଗୁଥିଲି। ଆଉ ତୁମେ ଯଦି ପଣ୍ଡିତଙ୍କୁ ଏମିତି ଟିକେ ଖରାବେଳେ ଶୁଆଇ ପକାନ୍ତ, ମୁଁ କେଡ଼େ ଖୁସିରେ ଆସନ୍ତି। ହେ ଭଗବାନ, ପଣ୍ଡିତଙ୍କ ଘୁଙ୍ଗୁଡ଼ି ଆଉ ଶୁଭୁ ନାହିଁ, ହୁଏତ ଉଠି ପଡ଼ିବେ ଆଜି ତେବେ ଯାଏ। ହଁ, ସବୁତକ କଦଳୀ ଏକାବେଳେ ଖାଇବ ନାହିଁ ଟି, ମନେ ରହିବ ତ, ମୁଁ ନେବି ଦିଟା, କାହିଁକି ନାହିଁ ନାହିଁ, ନବାକୁ ହବ, ନବାକୁ ଦିଟା ହବ ନିଶ୍ଚିତ। ଆଚ୍ଛା ତେବେ। ଲକ୍ଷ୍ମୀ ଦୁଇଟା କଦଳୀ ଛିଣ୍ଡାଇଲା ଓ ଠାକୁରଙ୍କୁ ପ୍ରଣାମ କରି ଦ୍ୱାର ପର୍ଯ୍ୟନ୍ତ ଆସିଲା। ବାହାରେ ପ୍ରଖର ଦିବାଲୋକ, ମୁହୂର୍ତ୍ତକ ପାଇଁ ସେ ବିସ୍ମୃତ ହୋଇଯାଇଥିଲା ସମୟ ଜ୍ଞାନ, ବିସ୍ମୃତ ହୋଇଥିଲା ଏଇଟା ଦିନ କି ରାତି। ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ ହତଚକିତ କଲା। ଦିନ ଦ୍ୱିପ୍ରହରେ ଠାକୁରଙ୍କ ପାଖରୁ ଚୋରି, ଏଡ଼େ ସାହସ! ଖେଦି ଆସୁଥିଲେ ପଣ୍ଡିତେ। ଲକ୍ଷ୍ମୀ ଗୋଟାଏ ମୁହୂର୍ତ୍ତ କାଠ ପିତୁଳା ଭଳି ସ୍ତମ୍ଭୀଭୂତ ହୋଇ ରହିଲା, ତାପରେ ଦୌଡ଼ିଲା। ପଣ୍ଡିତେ ବି ଦୌଡ଼ିଲେ। ଲକ୍ଷ୍ମୀ ପୋଖରୀ ଭିତରେ ଛିଡ଼ା ହୋଇଛି, ଅଣ୍ଟା ଯାଏ ପାଣି, ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟି। ବାହାରିଆ ବାହାରିଆ ପୋଖରୀ ଭିତରୁ, ପଣ୍ଡିତ ରଡ଼ି କଲେ। ବାହାରିଆ! ଅନ୍ୟ ଲୋକମାନେ ବି ପାଟି କଲେ। ବିସ୍ଫାରିତ ନୟନରେ ଲକ୍ଷ୍ମୀ ସଭିଙ୍କୁ ଅନାଇଥାଏ କେବଳ। ତାପରେ ଜନତାକୁ ଠେଲି ପୋଖରୀ ଆଡ଼କୁ ବାହାରି ଆସିଲେ ଲକ୍ଷ୍ମୀର ବାପା। ତାଙ୍କୁ ଦେଖିବା ମାତ୍ରେ କାନ୍ଦି ଉଠିଲା ଲକ୍ଷ୍ମୀ। ପାଣିରେ ପଶି ବାପା ତାକୁ କୋଳ କରି ଉଠାଇ ଆଣିଲେ। ଜନତା କହିଲା, ଆହା କେଡ଼େ ଗୁଣବତୀ କନ୍ୟା, କଦଳୀ ଦୁଇଟା ବଡ଼ କଥା ନୁହେଁ, କଥା ହେଲା ଝିଅର ଚରିତ୍ର। ଦିନ ଦ୍ୱିପ୍ରହରରେ ଛି ଛି ଛି, ଏଡ଼ିକି ସାହସ! ବାପରେ! କଦଳୀ ଦୁଇଟି ଲକ୍ଷ୍ମୀ ହାତରୁ ନେଇ ବାପା ପଣ୍ଡିତଙ୍କୁ ଧରେଇ ଦେଲେ ଓ ନିର୍ବାକ ଭାବରେ ଝିଅକୁ କାନ୍ଧରେ ପକାଇ ଧୀରେ ଧୀରେ ଘରକୁ ଫେରିଲେ। ଲକ୍ଷ୍ମୀ ଆଉ କଥା କହିଲା ନାହିଁ। ସନ୍ଧ୍ୟାକୁ ଆସିଲା ପ୍ରବଳ ଜ୍ୱର, ତିନି ଦିନ ପରେ ସେ ଚାଲିଗଲା। ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ସମାବେଶରେ ସେଥର ସମସ୍ତଙ୍କ ମୁହଁରେ ଦିଅଙ୍କ ପ୍ରଶଂସା। ଯେଉଁ ଦେବତାଙ୍କୁ ସେମାନେ ଭରଣ ପୋଷଣ କରି ରଖିଛନ୍ତି ସେ କେଡ଼େ ପ୍ରତ୍ୟକ୍ଷ ଦେବତା! ତାଙ୍କ ସିଂହାସନ ପାଖରୁ ତାଙ୍କ ଆହାର କଦଳୀ ଚୋରି କରି ଯେ ନିସ୍ତାର ନାହିଁ, ଏହା ସେ ପ୍ରମାଣ କରି ଦେଖେଇଦେଲେ। ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ମନ୍ଦିର ପୁନର୍ନିର୍ମାଣ ବେଳେ ଆଦାୟୀକୃତ ଚାନ୍ଦାର ପ୍ରଚୁର ପରିମାଣ ଆତ୍ମସାତ କରିଥିବା ସ୍ଥାନୀୟ ନେତା ଓ ମନ୍ଦିରର ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିବା ଦୁଇଜଣ ସେବକ ଲକ୍ଷ୍ମୀର ଦଶାରେ ରୋମାଞ୍ଚିତ ହେବା ସଙ୍ଗେ ସଙ୍ଗେ ଭଗବାନ ସେମାନଙ୍କ ଚୋରି ଧରିପାରିଛନ୍ତି କି ନାହିଁ ଓ ଧରିଥିଲେ କି ଉଦ୍ଦେଶ୍ୟରେ ପ୍ରତିଶୋଧ ନେଇନାହାନ୍ତି, ଏହା ନେଇ ଅତ୍ୟନ୍ତ ଦୁଶ୍ଚିନ୍ତାରେ ପଡ଼ିଥିଲେ। ଫଳରେ ଦିଅଙ୍କର ପ୍ରଚୁର ପ୍ରଶଂସା କରୁଥିଲେ ଓ ଦିଅ ଶୁଣୁଛନ୍ତି ବୋଲି ସେମାନେ ଆଶା କରୁଥିଲେ। ବିମର୍ଷ ଭାବରେ ନୀରବରେ ବସି ରହିଥିଲେ ଏକା ପୂଜାରୀ। ଯେତେବେଳେ ଦିଅଙ୍କର ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍ବୁଦ୍ଧ ଜନତା ହରିବୋଲ ଧ୍ୱନି ଦେଇ ଉଠିଲେ, ହଠାତ୍ ପଣ୍ଡିତେ ଯେମିତି ଅନୁଭବ କଲେ ସେହି ମୁହୂର୍ତ୍ତରେ ଦିଅଙ୍କର ବିଭୂତି ସିଂହାସନ ଛାଡ଼ି ଚାଲିଗଲା। ପଡ଼ି ରହିଲା କେବଳ ଏକ ଦୀପ୍ତିହୀନ ଅର୍ଥହୀନ ରୂପ। ଏ କ'ଣ ପଣ୍ଡିତେ, ତୁମ ଦେହରେ ଯେ ଖଇ ଫୁଟିବ! ଜଣେ ସେବକ ତାଙ୍କୁ ସ୍ପର୍ଶ କରି ମନ୍ତବ୍ୟ ଦେଲେ। ଜୀବନର ଅବଶିଷ୍ଟ କେଇ ଦିନ ପଣ୍ଡିତେ ନୀରବରେ ଏତିକି ପ୍ରାର୍ଥନା କରିଥିଲେ, ପ୍ରଭୁ ପରଜନ୍ମରେ ଏ ପାପିଷ୍ଟ ଯେମିତି ଜିହ୍ୱାହୀନ ହୋଇ ଭୂମିଷ୍ଠ ହେଉ।